ନମସ୍କାର, ମୁଁ କୁନି କହୁଛି। ମ୍ୟାଲେରିଆ ବିଷୟରେ ମୁଁ କିଛି କହିବାକୁ ଚାହୁଁଛି। ମନୁଷ୍ୟ ଠାରେ ଯେତେ ସବୁ ପାରାସାଇଟିକ ରୋଗ ଦେଖାଯାଏ ତା ମଧ୍ୟରୁ ମ୍ୟାଲେରିଆ ଅନ୍ୟତମ। ଶହ ଶହ ନିୟୁତ ଲୋକ ପ୍ରତିବର୍ଷ ଏଥିରେ ପୀଡିତ ହେବା ସଙ୍ଗେ ସଙ୍ଗେ ନିୟୁତ ନିୟୁତ ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡିଥାନ୍ତି। ମାଇ ଆନୁଫେଲିସ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ସଂକ୍ରମିତ ହୋଇଥାଏ। 4 ପ୍ରକାର ମ୍ୟାଲେରିଆ ପାରାସାଇଟ ଦେଖାଯାଆନ୍ତି। ଏକ ହେଉଛି ପ୍ଲାଜମୋଡିୟମ ଫାଲସିପାରମ, ଏହା ଅତ୍ୟନ୍ତ ସାଂଘାତିକ। 2, ପ୍ଲାଜମୋଡିୟମ ଭାଇଭାକ୍ସ। 3, ପ୍ଲାଜମୋଡିୟମ ଓଭେଲ। 4, ପ୍ଲାଜମୋଡିୟମ ମ୍ୟାଲେରିଆ। ଏହି ମଶା ସାଧାରଣ ରାତିରେ କାମୁଡ଼ିଥାଏ। ଏହା ତଳାୟମାନ ଜଳ, ଝରଣା, କୂଅ ଏବଂ ପାଣି ରହୁଥିବା ଟାଙ୍କିରେ ରହିଥାନ୍ତି। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇଲେ ଏହି ମଶାର ବଂଶ ବୃଦ୍ଧି ହୋଇଥାଏ। ଗୋଟିଏ ମଶା ତାର ଜୀବନ କାଳ ଭିତରେ ବହୁ ଲୋକଙ୍କୁ ମ୍ୟାଲେରିଆ ସଂକ୍ରମିତ କରିଥାଏ। ରୋଗର ଲକ୍ଷଣ, ମଶା କାମୁଡିବା ସମୟର ଆରମ୍ଭ ଠାରୁ ଜ୍ୱର ହେବା ପର୍ଯ୍ୟନ୍ତ ସମୟକୁ ରୋଗର ଲକ୍ଷଣ ପରିପ୍ରକାଶ ହେବାର ପୂର୍ବାବସ୍ଥା କୁହାଯାଏ। ଏହା ଫାଲସି ପାରମ ମ୍ୟାଲେରିଆ ପାଇଁ 12 ଦିନ 9 ରୁ 14 ଓ ଭାଇଭାକ୍ସ ମ୍ୟାଲେରିଆ ପାଇଁ 14 ଦିନରୁ 18 ରୁ 17 ହୋଇଥାଏ। ରୋଗର ଲକ୍ଷଣ 3, ଶୀତ କମ୍ପ ଅବସ୍ଥା, ଜ୍ୱର ଅବସ୍ଥା, ଝାଳ ବୋହିବା ଅବସ୍ଥା।